ବନ୍ଧୁ ମହାନ୍ତି ଉପାଖ୍ୟାନ। ବନ୍ଧୁ ମହାନ୍ତି ଶ୍ରୀଜଗନ୍ନାଥଙ୍କର ଅନନ୍ୟ ଭକ୍ତ ଥିଲେ। ବିରଜାକ୍ଷେତ୍ରସ୍ଥିତ ଯାଜପୁରରେ ପାଞ୍ଚପ୍ରାଣୀ କୁଟୁମ୍ବଙ୍କୁ ନେଇ ତାଙ୍କର ସଂସାର ସୁଖରେ ଚଳୁଥିଲା। ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର ମହିମା ଗାନପୂର୍ବକ ସାଧୁସନ୍ଥଙ୍କ ଗହଣରେ ଦିନ କାଟୁଥିଲେ ଭକ୍ତ ବନ୍ଧୁ ମହାନ୍ତି। ସର୍ବଦା ପ୍ରଫୁଲ୍ଲିତ ଚିତ, ନିର୍ଲୋଭ ତଥା ଆନନ୍ଦ ମନରେ ବାସ କରୁଥିଲେ ଶ୍ରୀଜଗନ୍ନାଥଙ୍କର ପରମ ଭକ୍ତ ବନ୍ଧୁ ମହାନ୍ତି। ଏହିପରି କିଛି ଦିନ ବିତିଗଲା ପରେ ବନ୍ଧୁ ମହାନ୍ତିଙ୍କ ଜୀବନରେ ପରୀକ୍ଷାର ଦିନ ଆସି ପହଞ୍ଚିଲା। ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତିର ପରାକାଷ୍ଠା ପାଇଁ ପରୀକ୍ଷା ଦେବାକୁ ପଡ଼ିଥିଲା। ରାଜ୍ୟରେ ଭୀଷଣ ଦୁର୍ଭିକ୍ଷ ପଡ଼ିଲା। ଦୁର୍ଭିକ୍ଷର ନିରାଳ ଛାୟାରେ ଖାଦ୍ୟ ବିନା ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ିଲେ। ଅନ୍ନ ଜଳର ହାହାକାର ଚାରିଆଡ଼େ ପଡ଼ିଗଲା। ବନ୍ଧୁ ମହାନ୍ତି ଅଭାବରେ ପଡ଼ି ବିଭିନ୍ନ ଗାଁକୁ ଯାଇ ଭିକ ମାଗିଲେ ମଧ୍ୟ ତାଙ୍କୁ ଚାଉଳ ମୁଠେ ମିଳିଲାନି। ତାଙ୍କର କୁଟୁମ୍ବ ଉପବାସରେ ରହିଲେ। କେହି ବନ୍ଧୁବାନ୍ଧବ ମଧ୍ୟ ଏ ଅସମୟରେ ସାହାଯ୍ୟ କଲେ ନାହିଁ। ବନ୍ଧୁ ମହାନ୍ତିଙ୍କ ମନେ ପଡ଼ିଗଲା, ମହାପ୍ରଭୁ ହେଉଛନ୍ତି ଦୀନଜନଙ୍କର ବନ୍ଧୁ। ତତ୍କ୍ଷଣାତ୍ ତାଙ୍କ ସ୍ତ୍ରୀଙ୍କୁ କହିଥିଲେ, ମୋର ଜଣେ ପ୍ରିୟ ବନ୍ଧୁ ପୁରୁଷୋତ୍ତମ କ୍ଷେତ୍ରରେ ଅଛନ୍ତି, ତାଙ୍କ ଘରକୁ ଗଲେ ଏ ଅସମୟରେ ଆମକୁ ସାହାଯ୍ୟ କରିବେ। ସ୍ତ୍ରୀ କହିଲେ, ଆଉ ଡେରି କରିବାନି, କାଲି ସକାଳୁ ତାଙ୍କ ପାଖକୁ ବାହାରିଯିବା। ବନ୍ଧୁ ମହାନ୍ତି ତତ୍ପର ଦିନ ସକାଳୁ ପୁରୁଷୋତ୍ତମ କ୍ଷେତ୍ର ଅଭିମୁଖେ ଯାତ୍ରା କଲେ। ପେଟରେ ଦାନା ନାହିଁ କି ଦେହରେ କନା ନାହିଁ। ଦୀର୍ଘଦିନ ଉପବାସ ରହିବା ଫଳରେ ଗୋଡ଼ ଆଗକୁ ଚାଲୁନଥିଲା, ପୁଣି ଦୀର୍ଘ ରାସ୍ତା ଅତିକ୍ରମ କରିବାକୁ ପଡ଼ିବ। ପୁରୀରେ ପହଞ୍ଚି ମହାନ୍ତି ବଡ଼ଦାଣ୍ଡର ପବିତ୍ର ଧୂଳିକୁ ମୁଣ୍ଡରେ ଲଗେଇଲେ। ଏହି ସମୟରେ ତାଙ୍କ ସ୍ତ୍ରୀ ପଚାରିଲେ, ତୁମ ବନ୍ଧୁଙ୍କ ଘର କେଉଁଠି? ପୁରୀ ତ ହେଇଗଲା। ବନ୍ଧୁ ମହାନ୍ତି କହିଲେ, ତାଙ୍କ ଘର ଧନଧାନ୍ୟରେ ପରିପୂର୍ଣ୍ଣ, ବହୁ ସେବକ ତାଙ୍କ ସେବାରେ ନିୟୋଜିତ। ତୁମେ ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବନି। କଥାବାର୍ତ୍ତା ଛଳରେ ବନ୍ଧୁ ମହାନ୍ତି ଶ୍ରୀମନ୍ଦିରକୁ ଦେଖାଇ କହିଲେ, ଏଇ ମୋର ଦୀନବନ୍ଧୁ ପ୍ରାସାଦ। ସ୍ତ୍ରୀ ହତବାକ୍ ହୋଇଗଲେ। ବିଳମ୍ବିତ ରାତ୍ରି ଯୋଗୁଁ ମନ୍ଦିର ଦ୍ୱାର ବନ୍ଦ ହୋଇଯାଇଥିଲା। ସେମାନେ ସିଂହ ଦ୍ୱାର ଆଗକୁ ଅତିକ୍ରମ କରି ଦକ୍ଷିଣ ପାର୍ଶ୍ୱସ୍ଥ ପେଜନଳା ପାର୍ଶ୍ୱରେ ରାତ୍ରିରେ ଅବସ୍ଥାନ କଲେ। ଉଭୟ ସ୍ୱାମୀ ସ୍ତ୍ରୀ ଓ ତାଙ୍କର ପିଲାମାନେ ଏତେ ବାଟ ଚାଲି ଚାଲି ହାଲିଆ ହୋଇ ପଡ଼ିଥାନ୍ତି। ପେଜନଳାରୁ ରୋଷଶାଳାରୁ ନିର୍ଗତ ପେଜ ପିଇ ସେମାନେ ସେଇଠାରେ ଶୋଇପଡ଼ିଥିଲେ। ସବୁ ଶୂନଶାନ ହୋଇଯାଇଥିଲା। ହଠାତ୍ କାହାର ପାଟି ଶୁଣି ବନ୍ଧୁ ମହାନ୍ତି ଚମକି ଉଠିଲେ। ସେ ଉଠିପଡ଼ି ଦେଖିଲେ କେହି ନାହାନ୍ତି। ଶୋଇବାକୁ ଚେଷ୍ଟା କଲେ, ପୁଣି କିଛି ସମୟ ପରେ ସେହି ଡାକ ଶୁଭିଲା। ଏଥର ଆଉ ଶୋଇପାରିଲେ ନାହିଁ। ସେ ଦେଖିଲେ କିଛି ଦୂରରେ ଜଣେ କୃଷ୍ଣବର୍ଣ୍ଣ ଅପୂର୍ବ ତେଜଧାରୀ ବ୍ୟକ୍ତି ଗୋଟିଏ ଥାଳିରେ ପ୍ରସାଦ ଧରି ତାଙ୍କୁ ସେବନ କରିବାକୁ କହୁଛନ୍ତି। ଏଥର ବନ୍ଧୁ ମହାନ୍ତି ଜାଣିପାରିଲେ, ଭାବଗ୍ରାହୀ ସ୍ୱୟଂ ମୋ ଦୁଃଖ ବୁଝିପାରି ଗର୍ଭଗୃହରୁ ସୁବର୍ଣ୍ଣ ଥାଳିରେ ରାଜଭୋଗ ନେଇ ଆସିଛନ୍ତି। ସିଏ କିଛି କହିବା ପୂର୍ବରୁ ଥାଳିକୁ ପ୍ରଦାନ କରି ଭୋଜନ ନିମିତ୍ତ ସେହି ବ୍ୟକ୍ତି ଅଦୃଶ୍ୟ ହୋଇଗଲେ। ମହାପ୍ରସାଦର ଦିବ୍ୟ ସୁଗନ୍ଧରେ ସେହି ସ୍ଥାନ ମହମହ ବାସୁଥାଏ। ସ୍ତ୍ରୀ ଓ ପିଲାମାନଙ୍କୁ ନିଦରୁ ଉଠାଇ ସମସ୍ତଙ୍କୁ ପେଟ ପୁରା ମହାପ୍ରସାଦ ସେବନ କରାଇଲେ। ଏତେ ରାତିରେ ଥାଳି କାହାକୁ ଦେବି, ଏଇ କଥା ଚିନ୍ତା କରି ଶୋଇପଡ଼ିଲେ। ବିଳମ୍ବିତ ରାତ୍ରିରେ ପ୍ରସାଦ ସେବନ ଓ ବହୁ ପଥ ଚାଲି ଆସିଥିବାରୁ ତାଙ୍କର ପରିବାରବର୍ଗ ଗାଢ଼ ନିଦ୍ରାରେ ଶୋଇପଡ଼ିଥିଲେ। ସକାଳୁ ମନ୍ଦିର ଦ୍ୱାର ଫିଟିବା ପରେ ସେବକମାନେ ଜାଣିଲେ ମହାପ୍ରଭୁଙ୍କ ସୁନାଥାଳି ଚୋରି ହୋଇଯାଇଛି। ଘଟଣା ରାଜାଙ୍କ କାନକୁ ଗଲା। ବହୁ ଖୋଜାଖୋଜି ପରେ ପେଜନଳାସ୍ଥିତ ବନ୍ଧୁ ମହାନ୍ତିଙ୍କ ପାଖରୁ ସେହି ଥାଳି ମିଳିଲା। ସେବକମାନେ ଚୋର ଆଖ୍ୟା ଦେଇ ତାଙ୍କୁ ତିରସ୍କାର କଲେ। ଏପଟେ ମହାରାଜା କ୍ରୋଧରେ ତାଙ୍କୁ କାରାଗାରରେ ଭର୍ତ୍ତି କରିଦେଲେ। କାରାଗାର ମଧ୍ୟରେ ବନ୍ଧୁ ମହାନ୍ତି ଦୁଃଖରେ ମ୍ରିୟମାଣ ହୋଇ ଦୀନବନ୍ଧୁଙ୍କୁ ଗୁହାରି କଲେ। ସେଦିନ ରାତ୍ରିରେ ଗଜପତିଙ୍କୁ ମହାପ୍ରଭୁ ସ୍ୱପ୍ନାଦେଶରେ କହିଥିଲେ, ତୁମେ ଯାହାକୁ କାରାଗାରରେ ରଖିଛ ସେ ମୋର ପରମ ବନ୍ଧୁ। ମୁଁ ନିଜେ ସୁନାଥାଳିରେ ତାଙ୍କୁ ରାଜଭୋଗ ଅର୍ପଣ କରିଥିଲି। ଅତିଶୀଘ୍ର ତାଙ୍କୁ କାରାଗାରରୁ ମୁକୁଳାଇ ପେଜ ନଳାଠାରେ ଥିବା ତାଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ପ୍ରସାଦର ବନ୍ଦୋବସ୍ତ କରାଅ। ଏଥିସହିତ ଉଚିତ ସମ୍ମାନ ପ୍ରଦର୍ଶନ ପୂର୍ବକ ତାଙ୍କ ରହଣୀକୁ ଓ ପ୍ରସାଦର ଆୟୋଜନ କର। ଗଜପତି ସ୍ୱପ୍ନାଦେଶ ପ୍ରାପ୍ତ ହୋଇ ବନ୍ଧୁ ମହାନ୍ତିଙ୍କୁ କାରାଗାରରୁ ମୁକ୍ତ କରି ତାଙ୍କୁ ଭୁଲ ମାଗିଲେ। ତତ୍କ୍ଷଣାତ୍ ତାଙ୍କ ପରିବାରକୁ ସମ୍ମାନର ସହ ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ଗୃହ ଓ ଅନ୍ନବସ୍ତ୍ରର ବ୍ୟବସ୍ଥା କରାଇଲେ। ବନ୍ଧୁ ମହାନ୍ତି ମହାପ୍ରଭୁଙ୍କ କୃପାରୁ ଶ୍ରୀକ୍ଷେତ୍ରରେ ରହି ପ୍ରଭୁଙ୍କ ଭଜନ କୀର୍ତ୍ତନରେ ନିମଗ୍ନ ରହିଲେ। ତାଙ୍କର ସ୍ମୃତିକୁ ବହନ କରି ଶ୍ରୀମନ୍ଦିର ପେଜନଳାସ୍ଥିତ ଏକ ନିର୍ଦ୍ଦିଷ୍ଟ ସ୍ଥାନ ବନ୍ଧୁ ମହାନ୍ତିଙ୍କ ଆଶ୍ରମ ନାମରେ ପରିଚିତ ଅଟେ।